ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ନୂଆଦିଲ୍ଲୀରେ ଆଜି ଷଷ୍ଠ ଜାତୀୟ ଜଳ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି. ସାମ୍ପ୍ରତିକ ବୈଷୟିକ ପରିସ୍ଥିତିରେ ଭାରତ ଆତ୍ମବିଶ୍ୱାସର ସହ ଉଜ୍ଜଳ ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଛି କହିଲେ ପ୍ରଧାନମନ୍ତ୍ରୀ. ବିହାରର ପାଟନାଠାରେ ଆସନ୍ତାକାଲି ଅନୁଷ୍ଠିତ ହେବ ଏନ୍ଡିଏ ନବନିର୍ବାଚିତ ବିଧାୟକ ଦଳ ବୈଠକ. ଦିଲ୍ଲୀ କାର୍ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କୁ ଗିରଫ କଲା ଜାତୀୟ ତଦନ୍ତକାରୀ ସଂସ୍ଥା ଏବଂ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନର ଦ୍ୱିତୀୟ ପର୍ଯ୍ୟାୟରେ ଏପର୍ଯ୍ୟନ୍ତ 50 କୋଟିରୁ ଅଧିକ ଭୋଟରଙ୍କୁ ପ୍ରଦାନ କରାଯାଇଛି ଗଣନା ଫର୍ମ. କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟର କ୍ୟାଚ୍ ଦି ରେନ୍ ଜଳଶକ୍ତି ଅଭିଯାନ ଅଧୀନରେ ଜଳସଞ୍ଚୟ ଜନଭାଗିଦାରୀ କାର୍ଯ୍ୟକ୍ରମରେ ଉତ୍କୃଷ୍ଟ ପ୍ରଦର୍ଶନକାରୀ ଅଂଶୀଦାରଙ୍କ ପାଇଁ ପୁରସ୍କାର ଘୋଷଣା କରାଯାଇଛି. ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆଜି ଆୟୋଜିତ ହେବାକୁ ଥିବା ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଷଷ୍ଠ ଜାତୀୟ ଜଳ ପୁରସ୍କାର ପ୍ରଦାନ କରିବେ. ଚଳିତ ବର୍ଷ ଏହି ଅଭିଯାନରେ ମୋଟ 100ଟି ପୁରସ୍କାର ଘୋଷଣା କରାଯାଇଛି. ଏଥିରେ ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ 3ଟି ରାଜ୍ୟ, 67ଟି ଜିଲ୍ଲା, 6ଟି ପୌର ନିଗମ, ଗୋଟିଏ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, 2ଟି ଅଂଶୀଦାର ମନ୍ତ୍ରଣାଳୟ, 2ଟି ଶିଳ୍ପାନୁଷ୍ଠାନ, 3ଟି ଏନ୍ଜିଓ, 2ଜଣ ସମାଜସେବୀ ଏବଂ 14ଜଣ ନୋଡାଲ ଅଧିକାରୀ ସାମିଲ ଅଛନ୍ତି. ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବେ ଓଡ଼ିଶାର ଗଞ୍ଜାମ, ମୟୂରଭଞ୍ଜ, କଳାହାଣ୍ଡି, ରାୟଗଡ଼ା ଏବଂ କଟକକୁ ପୁରସ୍କୃତ କରାଯିବ. ଅଭିଯାନରେ ଶ୍ରେଷ୍ଠତା ପ୍ରଦର୍ଶନ କରୁଥିବା ଜିଲ୍ଲାଗୁଡ଼ିକୁ ପୁରସ୍କାର ବାବଦରେ 25 ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରାଯିବ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଗତକାଲି ନୂଆଦିଲ୍ଲୀରେ ଡକ୍ଟର ଅରବିନ୍ଦ ପାନଗେରିଆଙ୍କ ଅଧ୍ୟକ୍ଷତାରେ ଗଠିତ 16 ଅର୍ଥ କମିଶନର ସଦସ୍ୟ ସାକ୍ଷାତ କରିଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଆଗାମୀ 2026-31 ବର୍ଷ ପାଇଁ ଅର୍ଥ କମିଶନ ତାଙ୍କ ରିପୋର୍ଟ ଉପସ୍ଥାପନ କରିଛନ୍ତି. ସମ୍ଭିଧାନର ଧାରା 280 ଉପଧାରା 1 ଅନୁଯାୟୀ ରାଷ୍ଟ୍ରପତି 16 ଅର୍ଥ କମିଶନ ଗଠନ କରିଥିଲେ. ଅର୍ଥ ମନ୍ତ୍ରଣାଳୟ କହିଛି, କମିଶନ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତି ବିସ୍ତୃତ ଭାବେ ବିଶ୍ଳେଷଣ କରିବା ସହିତ ବିଭିନ୍ନ ସ୍ତରରେ ବିଶେଷଜ୍ଞଙ୍କ ସହିତ ପରାମର୍ଶ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରିଛି. ସମ୍ଭିଧାନର ଧାରା 281 ଅନୁଯାୟୀ ଏହି ରିପୋର୍ଟ ସଂସଦରେ ଉପସ୍ଥାପନ ହେବା ପରେ ସାର୍ବଜନୀନ କରାଯିବ ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତ ବିକଶିତ ଏବଂ ଆତ୍ମନିର୍ଭରଶୀଳ ହେବା ଦିଗରେ ପ୍ରୟାସ ଜାରି ରଖିଛି. ନୂଆଦିଲ୍ଲୀରେ ଷଷ୍ଠ ରାମନାଥ ଗୋଏଙ୍କା ବକ୍ତୃତା ପ୍ରଦାନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସାମ୍ପ୍ରତିକ ବୈଷୟିକ ପରିସ୍ଥିତିରେ ଭାରତ ଆତ୍ମବିଶ୍ୱାସର ସହିତ ଏକ ଉଜ୍ଜଳ ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଛି. ବିଶ୍ୱ ଆଜି ଭାରତୀୟ ଅଭିବୃଦ୍ଧି ବ୍ୟବସ୍ଥାକୁ ଆଶାର କିରଣ ଭାବେ ଗ୍ରହଣ କରୁଛି. 2023 ମସିହାରେ ପଶ୍ଚିମ ଏସିଆରେ ପରିସ୍ଥିତି ନିମ୍ନଗାମୀ ହୋଇଥିଲେ ମଧ୍ୟ ଭାରତର ଅଭିବୃଦ୍ଧି ହାର ଦୃଢ଼ ରହିଥିଲା. ଚଳିତ ବର୍ଷ ମଧ୍ୟ ଭାରତର ଅଭିବୃଦ୍ଧି ହାର 7% ପାଖାପାଖି ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି.
ବିତେ 4-5 ସାଲ କେସେ ପୁରି ଦୁନିଆ କେ ଲିଏ ଚୁନୌତିଓଁ ସେ ଭରେ ରହେ ହୈଁ। 2020 ମେ କରୋନା ମହାମାରୀ କା ସଂକଟ ଆୟା, ପୁରେ ବିଶ୍ୱ କି ଅର୍ଥବ୍ୟବସ୍ଥାଏଁ ଅନିଶ୍ଚିତତାଓଁ ସେ ଘିର ଗଈ, ଗ୍ଲୋବାଲ ସପ୍ଲାଇ ଚେନ ପର ବହୁତ ବଡ଼ା ପ୍ରଭାବ ପଡ଼ା ଔର ସାରା ବିଶ୍ୱ ଏକ ନିରାଶା କି ଓର ଜାନେ ଲଗା। इन सारे संकटों के बीच हमारी इकोनॉमी ने हाई ग्रोथ रेट हासिल करके दिखाया।
ବିହାର ବିଧାନସଭା ନିର୍ବାଚନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, 1951 ମସିହା ପରଠାରୁ ରାଜ୍ୟରେ ସର୍ବାଧିକ ଭୋଟର ମତାଧିକାର ସାବ୍ୟସ୍ତ କରିଛନ୍ତି। ପୁରୁଷଙ୍କ ତୁଳନାରେ ମହିଳାଙ୍କ ମତଦାନ ପ୍ରାୟ 9% ଅଧିକ ହୋଇଛି। ଏହା ଗଣତନ୍ତ୍ରର ବିଜୟ ବୋଲି ପ୍ରଧାନମନ୍ତ୍ରୀ କହିବା ସହ ସରକାର ବିକାଶକୁ ହିଁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରିଆସୁଛନ୍ତି ବୋଲି କହିଛନ୍ତି। ବ୍ୟବସାୟ କରିବାର ସହଜତାରେ ଉନ୍ନତି ଆଣିବା, ନିବେଶ ପରିବେଶ ସୃଷ୍ଟି କରିବା ଏବଂ ବିକାଶର ମାନଦଣ୍ଡକୁ ଅଧିକ ତ୍ୱରାନ୍ୱିତ କରିବାକୁ ପ୍ରଧାନମନ୍ତ୍ରୀ ରାଜ୍ୟଗୁଡ଼ିକୁ ଆହ୍ୱାନ ଦେଇଛନ୍ତି।
କୋଇ ବି ଲୋକତନ୍ତ୍ର ମେ ଲୋକ କି ବଢ଼ତି ଭାଗିଦାରୀ କୁ ନଜରଅନ୍ଦାଜ ନହିଁ କର ସକତା। ଇସ ବାର ବିହାର କେ ଇତିହାସ କା ସବସେ ଅଧିକ ଭୋଟର ଟର୍ଣ୍ଣଆଉଟ ରହା ହୈ। ମହିଳାଓଁ କା ଟର୍ଣ୍ଣଆଉଟ ପୁରୁଷୋଁ ସେ କରିବ 9% ଅଧିକ ରହା। ୟେ ଭି ଲୋକତନ୍ତ୍ର କି ବିଜୟ ହୈ। ବିହାର କେ ନତିଜୋଁ ନେ ଫିର ଦିଖାୟା ହୈ कि भारत के लोगों की आकांक्षाएं कितनी ज्यादा है।
ପ୍ରଧାନମନ୍ତ୍ରୀ କହିଛନ୍ତି ସାମାଜିକ ନ୍ୟାୟ ବ୍ୟବସ୍ଥା ଏବେ ବାସ୍ତବତାରେ ପରିଣତ ହୋଇଛି। 57 କୋଟି ଜନଧନ ବ୍ୟାଙ୍କ ଆକାଉଣ୍ଟ ହିତାଧିକାରୀଙ୍କ ଆର୍ଥିକ ଅନ୍ତର୍ଭୁକ୍ତିକୁ ଗତିଶୀଳ କରିବା ସହ 4 କୋଟି ପକ୍କା ଘର ଗରିବ ଲୋକଙ୍କୁ ନୂତନ ସ୍ୱପ୍ନ ଦେଖିବାରେ ସଶକ୍ତ କରିଛି। ଗତ 11 ବର୍ଷ ମଧ୍ୟରେ ଦେଶରେ ସାମାଜିକ ସୁରକ୍ଷା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ଉଲ୍ଲେଖନୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 94 କୋଟି ଭାରତୀୟ ଏବେ ସାମାଜିକ ସୁରକ୍ଷା ବଳୟ ମଧ୍ୟରେ ସୁରକ୍ଷିତ ଅଛନ୍ତି। ଛତିଶଗଡ଼ର ବସ୍ତର ଜିଲ୍ଲା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ଏବେ ବିକାଶର ପଥରେ ଅଗ୍ରଗତି କରୁଛି। ନିଜ ଭାଷାକୁ ସମ୍ମାନ ପ୍ରଦର୍ଶନ କରିବା ଲକ୍ଷ୍ୟ ନେଇ ଦେଶରେ ନୂତନ ଜାତୀୟ ଶିକ୍ଷାନୀତି ସ୍ଥାନୀୟ ଭାଷାରେ ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିହାରର ପାଟନାଠାରେ ଆସନ୍ତାକାଲି ନବନିର୍ବାଚିତ ଏନ୍ଡିଏ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇ ନେତା ନିର୍ବାଚନ କରାଯିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ବିଜେପି ଏବଂ ଜେଡିୟୁ ବିଧାୟକ ଦଳ ବୈଠକ ମଧ୍ୟ ଆସନ୍ତାକାଲି ପାଟନାଠାରେ ଅନୁଷ୍ଠିତ ହେବ। ଏନ୍ଡିଏର ସହଯୋଗୀ ଦଳଗୁଡ଼ିକର ବୈଠକ ଅନୁଷ୍ଠିତ ହୋଇ ନେତା ନିର୍ବାଚନ ପରେ ଏନ୍ଡିଏ ନବନିର୍ବାଚିତ ବିଧାୟକଙ୍କର ବୈଠକ ଅନୁଷ୍ଠିତ ହେବା ନେଇ ନେତା ଚୟନ କରାଯିବ। ନୂତନ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ ଆସନ୍ତା ଗୁରୁବାର ପାଟନାର ଗାନ୍ଧି ମଇଦାନଠାରେ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଏନ୍ଡିଏର ବରିଷ୍ଠ ନେତା ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ ଯୋଗଦେବେ। ଅନ୍ୟପକ୍ଷରେ ଗତକାଲି ପାଟନାଠାରେ ରାଷ୍ଟ୍ରୀୟ ଜନତା ଦଳର ନବନିର୍ବାଚିତ ବିଧାୟକଙ୍କର ବୈଠକ ଅନୁଷ୍ଠିତ ହୋଇ ତେଜସ୍ୱୀ ପ୍ରସାଦ ଯାଦବଙ୍କୁ ନେତା ଭାବେ ମନୋନୀତ କରାଯାଇଛି। ଦିଲ୍ଲୀ ଲାଲକିଲ୍ଲା କାର୍ ବିସ୍ଫୋରଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ଆଉ ଜଣଙ୍କୁ ଗିରଫ କରିଛି। କାଶ୍ମୀର ବାସିନ୍ଦା ଜସିର୍ ବିଲାଲ ୱାନିଙ୍କୁ ଏନ୍ଆଇଏ ଶ୍ରୀନଗରରୁ ଗିରଫ କରିଛି। ଏହି ଆତଙ୍କବାଦୀ ଆକ୍ରମଣ ପାଇଁ ୱାନି ବୈଷୟିକ ସହାୟତା ପ୍ରଦାନ କରିଥିବା ନେଇ ଅଭିଯୋଗ ରହିଛି ବୋଲି ଏନ୍ଆଇଏ କହିଛି। ବିସ୍ଫୋରଣରେ 10 ଜଣଙ୍କର ମୃତ୍ୟୁ ହେବା ସହ 25 ଜଣ ଆହତ ହୋଇଥିଲେ। ବିସ୍ଫୋରଣ ଘଟଣାରେ ୱାନି ଜଣେ ଷଡ଼ଯନ୍ତ୍ରକାରୀ ଏବଂ ମୁଖ୍ୟ ଆତଙ୍କବାଦୀ ଉମର ନବୀଙ୍କ ସହ ଘନିଷ୍ଠ ଭାବେ କାର୍ଯ୍ୟ କରିଥିବା ତଦନ୍ତରୁ ଜଣାପଡ଼ିଛି। ଏନ୍ଆଇଏ କହିଛି ବିସ୍ଫୋରଣ ଘଟଣାର ବିଭିନ୍ନ ଦିଗ ଉପରେ ଅଧିକ ତଦନ୍ତ ଜାରି ରହିଛି। ଦେଶରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନର ଦ୍ୱିତୀୟ ପର୍ଯ୍ୟାୟ ପ୍ରକ୍ରିୟା ଆରମ୍ଭ ହେବା ପରଠାରୁ ଇତିମଧ୍ୟରେ 50 କୋଟିରୁ ଅଧିକ ଭୋଟରଙ୍କୁ ଗଣନା ଫର୍ମ ପ୍ରଦାନ କରାଯାଇଛି। ନିର୍ବାଚନ ଆୟୋଗ ଗତକାଲି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଏହି ପର୍ଯ୍ୟାୟରେ ସାମିଲ ହେବାକୁ ଥିବା 51 କୋଟି ଭୋଟରଙ୍କ ମଧ୍ୟରୁ 98% ଗଣନା ଫର୍ମ ବଣ୍ଟନ କରାଯାଇସାରିଛି। ଉତ୍ତରପ୍ରଦେଶରେ ସର୍ବାଧିକ 15 କୋଟି 27 ଲକ୍ଷରୁ ଅଧିକ ଫର୍ମ ପ୍ରଦାନ କରାଯାଇଛି। ପଶ୍ଚିମବଙ୍ଗରେ 7 କୋଟି 63 ଲକ୍ଷ ଭୋଟରଙ୍କୁ ଗଣନା ଫର୍ମ ଦିଆଯାଇଥିବା ଆୟୋଗ କହିଛନ୍ତି। ଗତ 4 ତାରିଖରୁ ଆରମ୍ଭ ହୋଇଥିବା ଏହି ଦ୍ୱିତୀୟ ପର୍ଯ୍ୟାୟରେ 9ଟି ରାଜ୍ୟ ଏବଂ 3ଟି କେନ୍ଦ୍ରଶାସିତ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରାଯାଇଛି। ଗଣନା ପ୍ରକ୍ରିୟା ଆସନ୍ତା ମାସ 4 ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆୟୋଗ କହିଛନ୍ତି। ଜାତିସଂଘ ସୁରକ୍ଷା ପରିଷଦ ଗାଜାରେ ଶାନ୍ତି ପ୍ରତିଷ୍ଠା ନେଇ ଆମେରିକାର ପ୍ରସ୍ତାବକୁ ଅନୁମୋଦନ କରିଛି। ପରିଷଦର ଗତକାଲି ଅନୁଷ୍ଠିତ ବୈଠକରେ ଆମେରିକା ପକ୍ଷରୁ ଗାଜାର କ୍ଷତିଗ୍ରସ୍ତ ଅଞ୍ଚଳରେ ସୁରକ୍ଷା ଯୋଗାଇବା ଲକ୍ଷ୍ୟ ନେଇ ଆନ୍ତର୍ଜାତିକ ଶାନ୍ତି ବାହିନୀ ଏବଂ ଏକ ସ୍ୱାଧୀନ ପାଲେଷ୍ଟାଇନ୍ ରାଷ୍ଟ୍ର ଗଠନ ସଂକ୍ରାନ୍ତ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା। ରୁଷ ଏବଂ ଚୀନ୍ ପ୍ରସ୍ତାବର ଭୋଟିଂରୁ ବିରତ ରହିଥିଲେ। ଇସ୍ରାଏଲ୍ ଏବଂ ହମାସ ମଧ୍ୟରେ ଗତ 2 ବର୍ଷର ଯୁଦ୍ଧ ପରିସମାପ୍ତି ଏବଂ ଗାଜାର ଭବିଷ୍ୟତକୁ ଗଢ଼ିତୋଳିବା ପାଇଁ ଆମେରିକାର ଏହି ପ୍ରସ୍ତାବ ଉପରେ ମତ ନିଆଯାଇଥିଲା। ଆନ୍ତର୍ଜାତିକ ଶାନ୍ତି ବାହିନୀରେ ସୈନ୍ୟ ଯୋଗାଇଦେବା ଲାଗି ଆରବ ଏବଂ ଅନ୍ୟାନ୍ୟ ମୁସଲିମ୍ ରାଷ୍ଟ୍ରଗୁଡ଼ିକ ଆଗ୍ରହ ପ୍ରକାଶ କରିଛନ୍ତି। ଆମେରିକୀୟ ରାଷ୍ଟ୍ରଦୂତ ମାଇକ୍ ୱାଲ୍ଡଜ୍ ଏହି ପ୍ରସ୍ତାବକୁ ଐତିହାସିକ ଏବଂ ଗଠନମୂଳକ ବୋଲି ବର୍ଷ୍ଣନା କରିବା ସହ ମଧ୍ୟପ୍ରାଚ୍ୟରେ ଏହା ନୂତନ ଦିଗ ଉନ୍କକ୍ତ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି। ଚଳିତ ଆର୍ଥିକ ବର୍ଷର ଏପ୍ରିଲ୍ରୁ ଅକ୍ଟୋବର ଅବଧି ମଧ୍ୟରେ ଦେଶର ମୋଟ ରପ୍ତାନୀ ସାମଗ୍ରୀ ଏବଂ ସେବା କ୍ଷେତ୍ରରେ 4.8% ବୃଦ୍ଧି ଘଟିଛି। ବାଣିଜ୍ୟ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ରପ୍ତାନୀ ସାମଗ୍ରୀ ଏବଂ ସେବା କ୍ଷେତ୍ରରେ 491.8 ବିଲିୟନ୍ ଆମେରିକୀୟ ଡଲାର କାରବାର ହୋଇଛି। ସାମଗ୍ରୀ ରପ୍ତାନୀ 6.2% ବୃଦ୍ଧି ପାଇଥିବା ବେଳେ ଆମଦାନୀ 6.37% ବୃଦ୍ଧି ପାଇଛି। ଅଣ ପେଟ୍ରୋଲିୟମ୍ ରପ୍ତାନୀରେ ନିରନ୍ତର ବୃଦ୍ଧି ଘଟିଛି। ଚଳିତ ବର୍ଷର ପ୍ରଥମ 7 ମାସରେ ଅଣ ପେଟ୍ରୋଲିୟମ୍ ରପ୍ତାନୀର ମୂଲ୍ୟ 3.92% ବୃଦ୍ଧି ପାଇ 219.9 ବିଲିୟନ୍ ଆମେରିକୀୟ ଡଲାର ହୋଇଛି। ନୂଆଦିଲ୍ଲୀରେ ଆଜି 6ଷ୍ଠ ଜାତୀୟ ଜଳ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ସାମ୍ପ୍ରତିକ ବୈଷୟିକ ପରିସ୍ଥିତିରେ ଭାରତ ଆତ୍ମବିଶ୍ୱାସର ସହ ଉଜ୍ଜଳ ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଛି କହିଲେ ପ୍ରଧାନମନ୍ତ୍ରୀ। ବିହାରର ପାଟନାଠାରେ ଆସନ୍ତାକାଲି ଅନୁଷ୍ଠିତ ହେବ ଏନ୍ଡିଏ ନବନିର୍ବାଚିତ ବିଧାୟକ ଦଳ ବୈଠକ। ଦିଲ୍ଲୀ କାର୍ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କୁ ଗିରଫ କଲା ଜାତୀୟ ତଦନ୍ତକାରୀ ସଂସ୍ଥା ଏବଂ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନର ଦ୍ୱିତୀୟ ପର୍ଯ୍ୟାୟରେ ଏପର୍ଯ୍ୟନ୍ତ 50 କୋଟିରୁ ଅଧିକ ଭୋଟରଙ୍କୁ ପ୍ରଦାନ କରାଯାଇଛି ଗଣନା ଫର୍ମ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ ଡଟ୍ ଜିଓଭି ଡଟ୍ ଆଇଏନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।